ହ୍ୟାଲୋ, ମୁଁ କବିତା ସ୍ୱାଇଁ, ମୋର ଫାୟାର ଷ୍ଟେସନ ବସ୍ତିର ଅଙ୍ଗନାଡ଼ି ୱାର୍କର। ଆମର ଯେଉଁ ପ୍ରତ୍ୟେକ ମାସର ଶନିବାରେ ଅଧିକା ପ୍ରୋଗ୍ରାମ କରାଯାଉଛି ସରକାରଙ୍କ ତରଫରୁ, ତା ସ୍ୱାଗତ ଯୋଗ୍ୟ, କିନ୍ତୁ ଆଉ କେତେ ଗୁଡ଼ିଏ ସରକାରଙ୍କ ତରଫରୁ ଆମକୁ ବହୁ ଜିନିଷ ସହଯୋଗ ଦେଲେ ଆମେ ସେଇ ଅଧିକା ପ୍ରୋଗ୍ରାମଟାକୁ ଆହୁରି ଆଗକୁ ବଢ଼ିପାରିବୁ। କାରଣ ପିଲାମାନଙ୍କ ପାଇଁ କିଛି ଉପଯୋଗୀ ଜିନିଷ, ସେମାନଙ୍କ ଭିତରେ କମ୍ପିଟେଟିଭ ଜିନିଷ ଆଣିବା ପାଇଁ ହେଲେ ଆମକୁ କିଛି ଉପକରଣ ଗୁଡ଼ିକ ଆବଶ୍ୟକ ପଡ଼ୁଛି, ଯାହାଫଳରେ ସରକାରଙ୍କ ତରଫରୁ ଆମ ଅଙ୍ଗନୱାଡ଼ି ୱାର୍କର ମାନଙ୍କ ପାଇଁ ସେଇଟା ସମ୍ଭବପର ହେଇପାରୁ ନାହିଁ।